ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ରାଷ୍ଟ୍ରପତି ଭବନରେ ପାଞ୍ଚ ଜଣ ସ୍ୱନାମଧନ୍ୟ ବ୍ୟକ୍ତିବିଶେଷଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରିବେ। ମରଣୋତ୍ତର ଭାବେ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ଏବଂ ପିଭି ନରସିଂହ ରାଓଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯିବ। ସେହିଭଳି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁର ଏବଂ ସବୁଜ ବିପ୍ଳବର କର୍ଣ୍ଣଧାର ତଥା ବିଶିଷ୍ଟ କୃଷି ବୈଜ୍ଞାନିକ ଏମ୍ଏସ୍ ସ୍ୱାମୀନାଥନଙ୍କୁ ମଧ୍ୟ ମରଣୋତ୍ତର ଭାବେ ଏହି ସମ୍ମାନ ପ୍ରଦାନ କରାଯିବ। ଏମାନଙ୍କ ବ୍ୟତୀତ ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯିବ। ସାମଗ୍ରିକ ଖାଦ୍ୟ ନିରାପତ୍ତାକୁ ପରିଚାଳନା କରିବା ଏବଂ ଅସାଧୁ କଳାବଜାରୀ ରୋକିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବ୍ୟବସାୟୀମାନଙ୍କୁ ଗହମ ମହଜୁଦ ସ୍ଥିତି ବାଧ୍ୟତାମୂଳକ ଭାବେ ଘୋଷଣା କରିବାକୁ ଖାଦ୍ୟ ବଣ୍ଟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ଶୁକ୍ରବାର ଦିନ ପୋର୍ଟାଲ୍ରେ ଗହମର ମହଜୁଦ ସ୍ଥିତି ସମ୍ପର୍କରେ ସୂଚନା ଦେବାକୁ କୁହାଯାଇଛି। ଏଥିସହ ପୋର୍ଟାଲ୍ରେ ମହଜୁଦ ସମ୍ପର୍କିତ ତଥ୍ୟ ନିୟମିତ ସଠିକ୍ ଭାବେ ପ୍ରକାଶିତ ହେଉଛି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ସମ୍ପୃକ୍ତ ବୈଧାନିକ ସଂସ୍ଥା ଅନୁଧ୍ୟାନ କରିବେ। ପୋର୍ଟାଲ୍ରେ ପଞ୍ଜିକୃତ ହୋଇନଥିବା କୌଣସି ସଂସ୍ଥା ନିଜକୁ ପଞ୍ଜିକରଣ କରି ପ୍ରତି ଶୁକ୍ରବାର ଦିନ ଗହମ ମହଜୁଦ ସ୍ଥିତି ସମ୍ପର୍କରେ ସୂଚନା ଦାଖଲ କରିପାରିବେ। ସାଧାରଣ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଜନ ଅଭିଯୋଗ ଶୁଣାଣି ପାଇଁ ଲୋକମାନେ ଜନଶୁଣାଣି ପୋର୍ଟାଲ୍ ଜରିଆରେ ଅଭିଯୋଗ କରିପାରିବେ। ନିର୍ବାଚନ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବାରୁ ଏହି ସମୟରେ ଜନଶୁଣାଣି ପୋର୍ଟାଲ୍ ଜରିଆରେ ଆସୁଥିବା ମାମଲାଗୁଡ଼ିକର ସମାଧାନ କରାଯିବ। ଏହି ଅଭିଯୋଗଗୁଡ଼ିକୁ ସମ୍ପୃକ୍ତ ବିଭାଗ କିମ୍ବା ଅଧିକୃତ କର୍ତ୍ତୃପକ୍ଷ ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ସମସ୍ତ ବିଭାଗର ସଚିବ, ପୁଲିସ୍ ମହାନିର୍ଦ୍ଦେଶକ, ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ପତ୍ର ଲେଖିଛନ୍ତି। ଚଳିତ ବର୍ଷ ନିର୍ବାଚନ ଆଦର୍ଶ ଆଚରଣ ବିଧି ମଧ୍ୟରେ ଓଡ଼ିଶା ଦିବସ ପାଳନ କରାଯିବ। ଏଥିପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଏକ ଆଭାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ କୌଣସି ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ଆମନ୍ତ୍ରଣ କରାଯିବ ନାହିଁ। ଏଥିରେ ସରକାରୀ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଏବଂ ଦଳୀୟ ଚିହ୍ନ ମଧ୍ୟ ବ୍ୟବହାର କରାଯିବ ନାହିଁ। ଏହି ଅବସରରେ କୌଣସି ଶୋଭାଯାତ୍ରା, ରାଜନୈତିକ ଭାଷଣ ବା ପ୍ରଚାର ସହ ମାନପତ୍ର ଓ ଫଳକ ଆଦି ପ୍ରଦାନ ନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସାଧାରଣ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ଶୀତତାପ ନିୟନ୍ତ୍ରିତ ଯାତ୍ରୀବାହୀ ଗାଡ଼ି ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଦର ବୃଦ୍ଧି କରାଯାଇଛି। 20 ଆସନ ବିଶିଷ୍ଟ ଏସି ବସ୍ ପାଇଁ 200 ଟଙ୍କା, 21ରୁ 31ଟି ଆସନ ଥିଲେ 250 ଟଙ୍କା, 32ରୁ 40 ଆସନ ବିଶିଷ୍ଟ ବସ୍ ପାଇଁ 350 ଟଙ୍କା ଏବଂ 41ରୁ ଅଧିକ ଆସନ ଥିବା ଏସି ବସ୍ ପାଇଁ 400 ଟଙ୍କା ଦର ବୃଦ୍ଧି କରାଯାଇଛି। ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ସମେତ ରାଜ୍ୟର 153ଟି ବାର୍ ଆସୋସିଏସନ୍ର ବିଭିନ୍ନ ପଦ ନିମନ୍ତେ ଆଜି ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ 40,000ରୁ ଉର୍ଦ୍ଧ୍ୱ ଆଇନଜୀବୀ ମତଦାନ ସାବ୍ୟସ୍ତ କରିବେ। ନିୟମ ଅନୁଯାୟୀ ଜଣେ ଆଇନଜୀବୀ କେବଳ ଗୋଟିଏ ବାର୍ ପାଇଁ ମତାଧିକାର ସାବ୍ୟସ୍ତ କରିପାରିବେ। 2024-25 ଆର୍ଥିକ ବର୍ଷର ପ୍ରଥମ ଦିନ ଅର୍ଥାତ୍ ଏପ୍ରିଲ୍ ପହିଲାରେ 2,000 ଟଙ୍କିଆ ନୋଟ୍ ବଦଳ ବନ୍ଦ ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖାତାର ବାର୍ଷିକ କ୍ଲୋଜିଂ ସହ ଜଡ଼ିତ କାର୍ଯ୍ୟଗୁଡ଼ିକ ମଧ୍ୟରେ ଆର୍ବିଆଇର 19 ପ୍ରାଧିକୃତ ଶାଖାରେ ଏପ୍ରିଲ୍ 1 ତାରିଖ ଦିନ ନୋଟ୍ ବଦଳ ସୁବିଧା ଉପଲବ୍ଧ ହେବ ନାହିଁ, ତେବେ ଏହା ଏପ୍ରିଲ୍ 2 ତାରିଖରୁ ପୁଣି ଥରେ ଆରମ୍ଭ ହେବ ବୋଲି ଆର୍ବିଆଇ ପକ୍ଷରୁ କୁହାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ 2 ପାଠ୍ୟକ୍ରମର ଡିଜିଟାଲ୍ କଣ୍ଟେଣ୍ଟ କରିବାକୁ ଯୋଜନା କରାଯାଇଛି। ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପାଠ୍ୟକ୍ରମ ଡିଜିଟାଲ୍ ଉପରେ ଅନ୍ଲାଇନ୍ରେ ଉପଲବ୍ଧ ହେବ। ଏହାକୁ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀ ବ୍ୟବହାର କରିପାରିବେ। ଏହା ହାଇଡେନ୍ସିଟି ଭିଡ଼ିଓ ମାଧ୍ୟମରେ ଉପଲବ୍ଧ ହେବାକୁ ଥିବାବେଳେ ଛୋଟ ବିଷୟବସ୍ତୁକୁ ନେଇ 10-30 ମିନିଟ୍ର ଭିଡ଼ିଓ ରହିବ। ବିଷୟବସ୍ତୁ ସମ୍ବନ୍ଧୀୟ ପାଠ୍ୟକ୍ରମକୁ ଆନିମେସନ୍ ଦ୍ୱାରା ବୁଝାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଦେଶୀ ନମ୍ଘର ବିଶେଷକରି ଯେଉଁ ନମ୍ଘର ଆରମ୍ଭରେ ଯୁକ୍ତ 92 ଲେଖା ହୋଇଥିବ ସେପରି କଲ୍ ନ ଉଠାଇବା ଲାଗି ଟେଲିକମ୍ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସତର୍କ କରାଯାଇଛି। ଏହା ପାକିସ୍ତାନର କୋଡ୍ ନମ୍ଘର। ସାଇବର ଠକମାନେ ବିଦେଶୀ ନମ୍ଘର ବ୍ୟବହାର କରି ଲୋକମାନଙ୍କୁ ହ୍ୱାଟ୍ସଆପ୍ ଜରିଆରେ କଲ୍ କରିବା ସହିତ ଭୟଭୀତ କରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମାଗୁଛନ୍ତି। ଏପରି ଠକେଇର ଶିକାର ନ ହୋଇ ଜନସାଧାରଣ ସଞ୍ଚାର ସାଥୀ ପୋର୍ଟାଲ୍ରେ କିମ୍ବା ସାଇବର ଅପରାଧ ହେଲ୍ପଲାଇନ୍ 1930 କଲ୍ କରି ଏ ସମ୍ପର୍କରେ ଜଣାଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଛି। ଗତକାଲି ପାଞ୍ଚଟି ସହରରେ ତାପମାତ୍ରା 40 ଡିଗ୍ରୀ ରହିଥିଲା ବେଳେ ଗ୍ରୀଷ୍ମ ଓ ଆର୍ଦ୍ରପାଗ ଲାଗି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 2 ଦିନ ମଧ୍ୟରେ ଦିନ ତାପମାତ୍ରା 2 ଡିଗ୍ରୀ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଦିନ 2:32ରେ।